ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। ଓଡ଼ିଶା ଏବେ 5 ବର୍ଷ ଭିତରେ 500 ବିଲିୟନ୍ ଡଲାର ଅର୍ଥନୀତି ହେବା କହିଲେ ମୁଖ୍ୟମନ୍ତ୍ରୀ। ପୁରୀକେ ତୀର୍ଥ ସହର ଭାବେ ବିକଶିତ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍, ସୂଚନା ଦେଲେ ଆଇନ ମନ୍ତ୍ରୀ। ସିଏମ୍ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଚମ୍ପିଅନ୍ ହୋଇଛି ବରଗଡ଼ ଏଫ୍ସି ଦଳ। ଆକାଶବାଣୀ ଆଜି ପାଳନ କରୁଛି ତାର 90ତମ ପୂର୍ତ୍ତି ଦିବସ। ଆଉ ବଙ୍ଗୋପସାଗର ହେଲା ଘୂର୍ଣ୍ଣିବଲୟ। ରାଜ୍ୟର 26ଟା ଜିଲ୍ଲାନ ବର୍ଷାକେ ନେଇକରି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଏଥର ପୁରା ଖବର। ରାଜ୍ୟ ଶିଳ୍ପ ଅନୁକୂଳ ବାତାବରଣ ଉପଯୋଗୀ ବ୍ୟାପକ ନିବେଶ ଆଉ ଶିଳ୍ପ ଭିତ୍ତିଭୂମିର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୋର ଦେଇଛନ୍। ଭୁବନେଶ୍ୱର ଲୋକସଭା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ଶିଳ୍ପପତି ଆଉ ଉଦ୍ୟୋଗୀମାନଙ୍କର ନେଇକରି ହୋଇଥିବା ଗୋଟିଏ ଆଲୋଚନା ଚକ୍ରଟି ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ପ୍ରଧାନମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ହୋଇଥିବା ଉତ୍କର୍ଷ ଓଡ଼ିଶା ଲାଗି ରାଜ୍ୟକୁ 17 ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା ଆଉ 13 ଲକ୍ଷ କୋଟି ଟଙ୍କାର ଏମ୍ଓୟୁ ହୋଇଥିଲା। ଉତ୍କର୍ଷ ଓଡ଼ିଶାର 4 ମାସ ଭିତରେ 4ଟା ଜାଗାନ 56ଟା ଶିଳ୍ପର ଗ୍ରାଉଣ୍ଡ ବ୍ରେକିଂ ହୋଇକରି 1,78,000 କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଥିଲା ଆଉ ଏଥିଲାଗି 1,10,000 ଯୁବକ ନିଯୁକ୍ତି ସୁଯୋଗ ପାଇପାରିବେ। ବଛରେ ଭିତରେ ରାଜ୍ୟ 206ଟା ଶିଳ୍ପକୁ ଅନୁମୋଦନ ମିଳିଛି। ଖଣି, ଧାତୁ, କେମିକାଲ, ଇଲେକ୍ଟ୍ରୋନିକ୍ସ, ପର୍ଯ୍ୟଟନ ଆର୍ ବୟନବାଗୀର ଭିନ୍ ଭିନ୍ କ୍ଷେତ୍ରଥି ଶିଳ୍ପ ସ୍ଥାପନା କରିବା ଲାଗି ରାଜ୍ୟ ସରକାରଙ୍କର ଯୋଜନା ରହିଛି। ଏବେ 5 ବର୍ଷ ଭିତରେ 100,000 ଟନ୍ ଅଧିକା କାମ ହେବା ଆଉ ଓଡ଼ିଶା 500 ବିଲିୟନ୍ ଡଲାରର ଅର୍ଥନୀତି ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ବିକଶିତ ଭାରତର ଯାତ୍ରାଥି ମହିଳାମାନଙ୍କ ତରଫରୁ ନିଆଯାଇଥିବା ପରିବର୍ତ୍ତନକାରୀ ଭୂମିକା ବାବଦେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍। ସେ କହିଛନ୍, ଗଲା 11 ବର୍ଷ ଭିତରେ ମହିଳାମାନଙ୍କ ନେତୃତ୍ୱଥି ବିକାଶ କ୍ଷେତ୍ରକେ ସରକାର ଜୋର ଦେଇଛନ୍। କେନ୍ଦ୍ରର ଏନ୍ଡିଏ ସରକାରର 11 ବର୍ଷର ପୂର୍ତ୍ତି ଅବସରରେ ଶ୍ରୀ ମୋଦି କହିଛନ୍, ବିଜ୍ଞାନ, ଶିକ୍ଷା, ଖେଲ, ଷ୍ଟାର୍ଟଅପ୍ ଆଉ ସଶସ୍ତ୍ର ବାହିନୀ ସହିତ ସବୁ କ୍ଷେତ୍ରଟି ମହିଳାମାନେ ଉତ୍କର୍ଷ ପ୍ରଦର୍ଶନ କରିଛନ୍ ଆଉ ସମ୍କ ଲାଗି ପ୍ରେରଣାର ଉତ୍ସ ହୋଇଛନ୍। ସ୍ୱଚ୍ଛ ଭାରତ ଅଭିଯାନ ଜରିଏ ଦେଶରେ 11 କୋଟିରୁ ଅଧିକ ସୁଲଭ ଶୌଚାଳୟ ତିଆରି କରାଯାଇକରି ମହିଳାମାନଙ୍କର ସ୍ୱାସ୍ଥ୍ୟ, ସୁରକ୍ଷା ଆଉ ସମ୍ମାନକୁ ବଢ଼ାଯାଇଛି। ଜନଧନ ଆକାଉଣ୍ଟ ଜରିଏ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆଉ ତୃଣମୂଳ ସ୍ତରଟି ସଶକ୍ତିକରଣ ହୋଇଛି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା 2024 ତକ 32 କୋଟି ପରିବାରକେ ଏଲ୍ପିଜି ଯୋଗାଇକରି ମହିଳାମାନଙ୍କୁ ସ୍ୱଚ୍ଛ ଆଉ ଧୂଆଁମୁକ୍ତ ରନ୍ଧାଘର ସୁନିଶ୍ଚିତ କରାଯାଇପାରିଛି। ବେଟି ବଚାଓ ବେଟି ପଢ଼ାଓ ଅଭିଯାନକେ ପ୍ରଧାନମନ୍ତ୍ରୀ ସୋର କରିକି କହିଛନ୍, ଟୁକେଲ ଛୁଆମାନଙ୍କର ସୁରକ୍ଷା ଲାଗି ଏଇଟା ଗୋଟିଏ ଜାତୀୟ ଆନ୍ଦୋଳନ ଆଏ। ପୁରୀ ଶ୍ରୀମନ୍ଦିରର 2 କିଲୋମିଟର ପରିଧି ଭିତରେ କେନ୍ସି ପ୍ରକାରର ମଦ ଦୋକାନ କି ବାର୍ ନାଇଁ ରହିପାରେ। ଇତାର ଛଡ଼ା ଆଇଁଷ ବିକ୍ରି କେଭିଲ୍ ପୂରାପୁରି ଭାବେ ବନ୍ଦ କରାହେବା। ଏ ବାବଦେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍। ମନ୍ତ୍ରୀ କହିଛନ୍, ଆମେ ପୁରୀକୁ ଗୋଟିଏ ତୀର୍ଥ ସହର ଭାବେ ବିକଶିତ କରବାରକେ ଚାହୁଁଛୁ, ସେଥିଲାଗି ପ୍ରକ୍ରିୟା ମୂଲ କରାଯାଇଛି। ବଡ଼ଦାଣ୍ଡନ ଥିବା ଘରମାନଙ୍କର ଉଚ୍ଚତା ଓ ସଂରଚନା ସମାନ ଆକାରରେ କରବାରକେ ଚେଷ୍ଟା କରାଯିବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ଏବେଦିନେ ରାଜଧାନୀ ଭୁବନେଶ୍ୱରର ସବୁ ଜିଲ୍ଲା ଲୋକମାନଙ୍କ ଲାଗି ଗେଷ୍ଟ ହାଉସ୍ର ବ୍ୟବସ୍ଥା ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍। ସେ କହିଛନ୍, ଯେ ବହୁତ ଲୋକ ରାଜଧାନୀକେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଲାଗି ଆଏସନ୍ ଆଉ ଏଥିଲାଗି ସେମାନଙ୍କୁ ଏତକା ଖର୍ଚ୍ଚାନ୍ତ ହେବାର୍ ଲାଗି ପଡ଼୍ସି। ସାଧାରଣ ଲୋକଙ୍କର ସୁବିଧା ଲାଗି ଏ ଗେଷ୍ଟ ହାଉସ୍ ମାନ ତିଆରି ହେବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ସବୁ ଜିଲ୍ଲା ଲାଗି 100ଟା କୋଠରୀ ଥିବା ଗେଷ୍ଟ ହାଉସ୍ ତିଆରି ହେବା ଆଉ ଫି ଜିଲ୍ଲା ନାଁ ଥି ଏତାକେ ନାମିତ କରାଯିବା। ଏଥିଲାଗି ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି ଆଉ ନିର୍ମାଣ କାମ 2027 ତକ ସରିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଭୁବନେଶ୍ୱରଠାରେ ଏବେ କାଲି ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ବନ୍ଦ ରହିବା। ଏବେ ଅଭିଯୋଗ ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକଙ୍କୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି କଟକ ଜିଲ୍ଲା ଗସ୍ତ କରିକରି ଏବେ 13 ତାରିଖ କଟକ ତଲ ବାଲିଯାତ୍ରା ପଡ଼ିଆ ନ ହେବାରକେ ଥିବା ନାରୀ ଶକ୍ତି ମେଲା ସଭାସ୍ଥଳୀକେ ପରିଦର୍ଶନ କରିଛନ୍। କାର୍ଯ୍ୟକ୍ରମକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥି ରାଜ୍ୟ ସରକାରଙ୍କ ତରଫ ମହିଳା ସଶକ୍ତିକରଣ କ୍ଷେତ୍ରରେ ନିଆଯାଇଥିବା ଭିନ୍ ଭିନ୍ ପଦକ୍ଷେପ ବାବଦେ ଆଲୋଚନା କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। ଭୁବନେଶ୍ୱର ଲୋକସଭା ଭବନ ଆଉ ବିଧାନସଭା ନୂଆ ଢାଞ୍ଚାଥି ତିଆରି ହେବା। ପୁରୁଣା ବିଲ୍ଡିଂର ରଙ୍ଗ ରୂପ ବଦଲା ଯିବାର ଲାଗି ବିଚାର କରାଯାଉଛି ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍। ସେନ୍ତା ଭୁବନେଶ୍ୱରର 10,000 ଲୋକ ବସିପାରବାର ବାଗିର ମଲ୍ଟି କନ୍ଭେନ୍ସନ୍ ସେଣ୍ଟର ଓଡ଼ିଶା ମଣ୍ଡପ ତିଆରି କରିବା ଲାଗି ଚନ୍ଦ୍ରଶେଖରପୂର୍ଣ୍ଣ ଜାଗା ଚିହ୍ନଟ ହୋଇଛି। ରାଜ୍ୟ ଏସବୁ ତିଆରି କାମ ଧାରି ସମୟ ଭିତରେ ସରବା ଆଉ ନୂଆ ଇଞ୍ଜିନିୟରମାନଙ୍କୁ ଏଥିଲାଗି ଟ୍ରେନିଂ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍। ଆପଣ ମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ ରାଉରକେଲା ବିର୍ସା ମୁଣ୍ଡା ଏଥଲେଟିକ୍ସ ଷ୍ଟାଡିୟମ୍ ନ ହୋଇଥିବା 15 ବର୍ଷ ନୁ କମ୍ ଆନ୍ତଃଜିଲ୍ଲା ଫୁଟବଲ ଚମ୍ପିୟନସିପ୍ଟି ସିଏମ୍ ଟ୍ରଫିର ଫାଇନାଲ୍ ମ୍ୟାଚ୍ଟି ବରଗଡ଼ ଏଫ୍ସି ଦଳ ଚମ୍ପିୟନ୍ ହୋଇଛି। ଆଜିର ହୋଇଥିବା ଫାଇନାଲ୍ ଖେଳି ବରଗଡ଼ ଏଫ୍ସି ଭୁବନେଶ୍ୱର ଏଫ୍ସି କେ 3-2 ଗୋଲ୍ଟି ହରାଇକରି ଟାଇଟଲ୍ ହାସଲ କରିଛି। ବରଗଡ଼ ଏଫ୍ସି ଦଳକେ ଇ ଐତିହାସିକ ଜିତ୍ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଟମାଝି ଶୁଭେଚ୍ଛା ଜଣାଇଛନ୍। ଆଜିର ହୋଇଥିବା ଫାଇନାଲ୍ ମ୍ୟାଚ୍ଟି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଅତିଥି ଭାବେ ଯୋଗ ଦେଇକରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଆକାଶବାଣୀ ଆଜି ତା 90ତମ ପୂର୍ତ୍ତି ଦିବସ ପାଳନ କରୁଛି। 1936 ମସିହାର ଆଜିର ଦିନେ ଭାରତୀୟ ପ୍ରସାରଣ ସେବାର ନାଁକେ ବଦଲାଯାଇକରି ଅଲ୍ ଇଣ୍ଡିଆ ରେଡିଓ ନାଁଥି ନାମିତ କରାଯାଇଥିଲା। ଭାରତ ସ୍ୱାଧୀନ ହେବାର ଉତ୍ତରୁ 1956 ସାଲେ ଅଲ୍ ଇଣ୍ଡିଆ ରେଡିଓର ଅଲଗା ନାଁ ଆକାଶବାଣୀ ନାଁକେ ସ୍ୱୀକୃତି ମିଳିଥିଲା। ଆକାଶବାଣୀ ତାର 591ଟା କେନ୍ଦ୍ର ଜରିଆତି ଦେଶର 98ଟା ଜାଗାନ ପହଞ୍ଚି ପାରିଛି। ବହୁଜନ ହିତାୟ ବହୁଜନ ସୁଖାୟ ବାର୍ତ୍ତା ନେଇକରି ଆକାଶବାଣୀ 23ଟା ଭାଷା ଆଉ 46ଟା ଉପଭାଷା ଥି କାର୍ଯ୍ୟକ୍ରମ ପ୍ରସାରଣ ଜାରି ରଖିଛି। ଆକାଶବାଣୀ ସମ୍ବାଦ ବିଭାଗ ଖବର ପ୍ରସାରଣ ସହିତ ସମ୍ବାଦ ଭିତ୍ତିକ ନିରପେକ୍ଷ ଖବର ପରିବେଷଣ କରିକରି ଦେଶ ଆଉ ବିଦେଶନ ଲୋକର ଆସ୍ଥା ଜିତିପାରିଛି। ପୁରୀ ଶ୍ରୀମନ୍ଦିର ସ୍ନାନ ପୂର୍ଣ୍ଣିମାକେ ଶୃଙ୍ଖଳିତ ଭାବେ କରିବା ଲାଗି ଏବଛର କୃତ୍ରିମ ବୁଦ୍ଧିମତା ଏଆଇ ଜରିଏ ଭିଡ଼କେ ନିୟନ୍ତ୍ରଣ କରାଯିବା ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ କହିଛନ୍। ସ୍ନାନ ପୂର୍ଣ୍ଣିମା ଲାଗି ପୁଲିସ ପ୍ରଶାସନ ତରଫ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। 70 ପ୍ଲାଟୁନ୍ ପୁଲିସ ଫୋର୍ସ ସହିତ 4 ଜଣ ଆରକ୍ଷୀ ଅଧୀକ୍ଷକ ଆର୍ 450 ପୁଲିସ ଅଧିକାରୀ ନିୟୋଜିତ ହେବେ। ରାଜ୍ୟ ଆଉ 7 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ବାବଦେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍। ଇତାକେ ମିଶାଇକରି ରାଜ୍ୟ କରୋନା ରୋଗୀଙ୍କର ସଂଖ୍ୟା 45କେ ବଢ଼ିଛି। ଏହାଦେ ତକ 12 ଜଣ ଆକ୍ରାନ୍ତ ଭଲ ହୋଇଛନ୍। ସକ୍ରିୟ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ରାଜ୍ୟ 33 ଥିବାର ଜଣାପଡ଼ିଛି। ରାଜ୍ୟ ସରକାରଙ୍କର ପହିଲା ବଛର ପୂର୍ତ୍ତି ଅବସରରେ ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ର ଏବେ ଜୁନ୍ 15-18 ତାରିଖ ତକ ବିକାଶ ମେଳା ସହିତ ପଲ୍ଲିଶ୍ରୀ ମେଳା ହେବ। ଇତାକେ ଠିକ୍ ଭାବେ ଆୟୋଜନ କରିବାର ଲାଗି ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। କାର୍ଯ୍ୟକ୍ରମକେ ସଫଲ ଭାବେ ଆୟୋଜନ କରିବାର ଲାଗି ଜିଲ୍ଲାପାଳ ଅଧିକାରୀ ଆଉ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ମିଶନ ଶକ୍ତି ବିଭାଗ ତରଫୁ ସୁଭଦ୍ରା ପାରମ୍ପରିକ ଖାଦ୍ୟ ଉତ୍ସବ ଆଉ ପ୍ରତିଯୋଗିତା ଭିଲ୍ ହେବା ବୋଲି ବୈଠକରୁ ଜଣାପଡ଼ିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ଡାକ୍ତରଖାନାର କିଡ୍ନୀ ରୋଗୀଙ୍କର ଲାଗି ଗୋଟିଏ ଖାସ୍ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ହୋଇଯାଇଛି। ଜିଲ୍ଲାର ହରଭଙ୍ଗା ବ୍ଲକ୍ନ ସବୁନୁ ଅଧିକା କିଡ୍ନୀ ରୋଗୀ ରହୁଥିବାର ବେଳେ ଚିହ୍ନଟ ଆଉ ଉଷ ଅଭାବନ ବହୁତ ଝନ୍କର ଜୀବନ ଯାଉଛି। ସ୍ୱାସ୍ଥ୍ୟ ବିଭାଗ ତରଫୁ ଆୟୁଷ୍ମାନ ଆରୋଗ୍ୟ ଶିବିର ଜରିଏ କିଡ୍ନୀ ରୋଗୀମାନଙ୍କର ଖାସ୍ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କରାଯାଇକରି ମହାଲିଆ ଉଷ ବଣ୍ଟାଯାଇଛି। ବୌଦ୍ଧ ଜିଲ୍ଲା ସନ୍ତରଣ ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପହିଲା କ୍ଷେପର ସମ୍ବର୍ଦ୍ଧନା ଉତ୍ସବ ହୋଇଯାଇଛି। ଜିଲ୍ଲା ଷ୍ଟାଡିୟମ୍ ସନ୍ତରଣାଗାର ଚୈଠାଣୀ ବନ୍ଧ ଆଉ 5 ନମ୍ବର ଆଇଆର୍ବି ବାଟାଲିୟନ୍ ବେରେକ୍ନ ଯୁବବର୍ଗ ତାଲିମ ନେଇଥିଲେ। ଏଥି 30 ଜଣ ଛାତ୍ର ଆଉ ଯୁବକ ସନ୍ତରଣ ଦକ୍ଷତା ବୃଦ୍ଧି ବାବଦ 6 ଦିନିଆ ତାଲିମ ନେଇଥିଲେ। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଅତିରିକ୍ତ ଜିଲ୍ଲାପାଳ ଆଉ ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇଥିଲେ। ଆଜି ହେଉଛି ବିଶ୍ୱ ମହାସାଗର ଦିବସ। ଆଶ୍ଚର୍ଯ୍ୟ ଯିଏ ଆମକୁ ସ୍ଥାୟୀତ୍ୱ ଦେଇଛି ତାର ସ୍ଥାୟୀ ସୁରକ୍ଷା କର୍ମା। ଏ ବଛର ବିଶ୍ୱ ମହାସାଗର ଦିବସ ବିଷୟ ରହିଛି। ପୃଥିବୀ ନଥିବା 5ଟା ମହାସାଗର ଆଉ 70% ଅତକା ଇଲାକାନ ଫୈଲିଛି। ମହାସାଗର ଆମର ଗ୍ରହ ଲାଗି 50% ଅମ୍ଳଜାନ ତିଆରି କରସି ଆର୍ ମହାସାଗର ଜୈବ ବିବିଧତାର ଭିଲ୍ କେନ୍ଦ୍ରସ୍ଥଳୀ ଆଏ। ପୃଥିବୀର 100 କୋଟିନୁ ଅତକା ଲୋକ ପ୍ରୋଟିନ୍ ଲାଗି ମହାସାଗର ଉପରେ ନିର୍ଭର କରସନ୍। ହେଲେ ଭିନ୍ ଭିନ୍ କାରଣରୁ ମହାସାଗରମାନଙ୍କର ନୁକସାନ ହେଉଛି। ସେଥିର୍ଲାଗି ମହାସାଗରମାନଙ୍କର ସାଙ୍ଗେ ମନୁଷ୍ୟମାନଙ୍କର ସନ୍ତୁଳନ ବନାବାରକେ ବିଶ୍ୱ ମହାସାଗର ଦିବସ ପାଳନ କରାଯାଉଛି। ଦକ୍ଷିଣ ପୂର୍ବ ଆଉ ତାକେ ଲାଗିକିଥିବା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରନ ଘୂର୍ଣ୍ଣିବଲୟ ସୃଷ୍ଟି ହୋଇଛି। ଇତାର ପ୍ରଭାବଟି ସମ୍ବଲପୁର ସୁନ୍ଦରଗଡ଼ ଝାରସୁଗୁଡ଼ା ଦେବଗଡ଼ ଆର୍ କଳାହାଣ୍ଡି ସହିତ ରାଜ୍ୟର 26ଟା ଜିଲ୍ଲାନ ଧୁକା ଗୋଟିଏ ସାଙ୍ଗେ ବର୍ଷାକେ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଓଡ଼ିଶା ହେବା 5 ବର୍ଷ ଭିତରେ $500 ବିଲିୟନ୍ ଅର୍ଥନୀତି ହେବା କହିଲେ ମୁଖ୍ୟମନ୍ତ୍ରୀ। ପୁରୀକେ ତୀର୍ଥ ସହର ଭାବେ ବିକଶିତ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ ସୂଚନା ଦେଲେ ଆଇନ ମନ୍ତ୍ରୀ। ସିଏମ୍ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଚମ୍ପିୟନ ହୋଇଛି ବରଗଡ଼ ଏଫ୍ସି ଦଳ। ଆକାଶବାଣୀ ଆଜି ପାଳନ କରୁଛି ତାର 90ତମ ପୂର୍ତ୍ତି ଦିବସ ଆଉ ବଙ୍ଗୋପସାଗର ହେଲା ଘୂର୍ଣ୍ଣିବଲୟ। ରାଜ୍ୟର 26ଟା ଜିଲ୍ଲାନ ବର୍ଷାକେ ନେଇକରି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ନ ଶେଷ ହେଲା। ଜୁହାର।